श्रीमद् भागवत तृतीय स्कंध अष्टविंश अध्याय भगवान उवाच सुण नृपति सुता तुम्भे जोग लक्षण कहु आम्भे मन प्रसन्न जेणे होई सत्पथे सर्वदागमयी एणु ए ग्राम्य धर्म छाड़ी निवृत्ति मार्गे चित्त बढ़ी निश्चल स्थाने अवस्थान करीब पवित्र भोजन अहिंसा सत्य मार्गे भजी अधिक प्रतिग्रह तेजी जे ब्रह्मचर्य आचरण तपस उच अध्ययन परम पुरुष अर्चन तापादे देई वाक्य मन निश्चले आसने बसिब मौन व्रत आचरिब मन को निर्विक्षय करी इंद्रिय समूह निबारी आहार जीणी प्रत्याहारे प्राण को स्थापिब निश्चले आत्मारे आत्मा को चिंतिब वैकुंठ लीला को भाविब बुद्धिर बले कर्म साधि निश्चल जोगरे समाधि ए बिनु अन्य मार्ग नाही सुण गोमात मन देई विशुद्ध देशरे आसन कुश कम्बल कृष्णाजीन स्वस्तिक आसने बसिब आनंदे जोग अभ्यासिब जे प्राण मार्ग विशोधक पूरक कुंभ करे चक ए मार्गे प्राण को शोधिब निश्चल चित्तरे चिंतिब जे मन्ते वायु अग्नि लागी लोह दगधे मल त्यागी से रूपे प्राणायाम कले आत्मा निर्मल हुए भले समस्त दोष एणे हरे जे बपातक पूर्वापरे प्रत्याहारर बले मन ध्यानरे जीणई त्रिगुण मन निर्मल जेते बेले जोग को साधिब निश्चले हरिहरि बोल कला काष्टा बा दंड क्षणी नासिका अग्र दर्शने ध्याने चिंतिब भगवान अनादि परम कारण श्याम सुंदर कलेबर वचन अमृत मधुर सुंदर प्रसन्न बदन पद्मर प्राय जानयन पंकज किंजकर प्राय पीतव सन कटि सोहे जे शंख चक्र गदाधर पद्म बीराजे भुजे तार श्रीवत्स चिन्ह बक्षस्थले किबा उपमा देबा भले मुकुता चाप सरि सोहे कंठे कौस्तुभ मणि मोहे लंबित तार पृष्ठ देशे पाट झुम पाए से प्रकाशे अमल बन माला गले मत्त भ्रमर मधु भोले मधुर ध्वनि से करती आनंदे उड़ी पंती पंती किरीट अंगद विराजे अमूल्य हार हृदय साजे रत्न नुपुर पादे सोही किबा उपमा देवा तही कटीरे कांची गुण साजे भक्तंक मनरे विराजे ताहांक कर्णरे कुंडल शोभित करे गंडस्थल एमंत रूप भक्त जने हृदय चिंतंती अनुक्षणे आनंदे दर्शन करती निर्मल नयन देखती किशोर तरुण वयस अति सुंदर सुप्रकाश सर्वलोकंक नमस्कृत अव्यय सुशांत महत ଭକ୍ତାନୁଗ୍ରହୀ ସେ ଅଟନ୍ତି, ଭକ୍ତର କଷ୍ଟ ନ ସହନ୍ତି। କୀର୍ତ୍ତନ ଯୋଗ୍ୟ ଯଶ ଯାର, ତୀର୍ଥ ସମାନ ପାପହର। ହରିହରି ବୋଲ। ଯାହାର କୀର୍ତ୍ତି ପୁଣ୍ୟ ଶ୍ଳୋକେ, ଗାୟନ କରୁଥାନ୍ତି ମୁଖେ। ଏ ରୂପେ ତା ଅଙ୍ଗ ସମଗ୍ରେ, ମନରେ ଚିନ୍ତିବ ଏକାଗ୍ରେ। ଆସନେ ବସି ଏକାନ୍ତରେ, ଗମନ ଶୟନ ଗୁହାରେ। ଅଙ୍ଗକୁ ଅଙ୍ଗ ପ୍ରତି ଧ୍ୟାନ, ଚିନ୍ତିବ ବିଷ୍ଣୁର ଚରଣ। ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ, ପଦ୍ମ ସହିତ ଯେ ଲାଞ୍ଛନ। ତୁଙ୍ଗ ସୁରଙ୍ଗ ପାଦ ଦୁଇ, ନଖ ଚନ୍ଦ୍ରିକା ବିରାଜଇ। ଖଣ୍ଡଇ ହୃଦ ଅନ୍ଧକାର, ଧ୍ୟାନେ ଭଜିବ ନିରନ୍ତର। ଜାପା ଦୋଦକ ଗଙ୍ଗା ନୀର, ଶିରରେ ବହିଛନ୍ତି ହର। ସେନିରେ ବ୍ରହ୍ମାଣ୍ଡ ମଧ୍ୟରେ, ସ୍ନାନେ ତରନ୍ତି ସୁରନରେ। ପାପ ଶୈଳ ବଜ୍ର ପ୍ରାୟ, ଯା ପାଦ ନାଶଇ ନିର୍ଭୟ। ସେ ପାଦ ପଦ୍ମେ ଧ୍ୟାନ କରି, ନିତ୍ୟ ବାନ୍ଧିବ ଚିତ୍ତେ ଧରି। ସେ ପାଦ ପଦ୍ମର ମହିମା, କେ କହିପାରେ ଗୁଣ ସୀମା। ଯେ ପାଦ ଯୁଗ ମନୋହର, ଲକ୍ଷ୍ମୀ ସେ ବଇ ନିରନ୍ତର। ସୁନ୍ଦର ଜାନୁ ଲମ୍ବମାନ, ଗରୁଡ଼ ସ୍କନ୍ଧରେ ଶୋଭନ। ଅତସି କୁସୁମର ପ୍ରାୟ, ଅଙ୍ଗ ତାହାର ଶୋଭା ପାଏ। ତଡ଼ିତ ଜିଣି ପୀତାମ୍ବର, କାଞ୍ଚିନି ତମ୍ବେ ମନୋହର। ଏ ବିଶ୍ୱ ଯାହାର ଉଦର, ସପ୍ତ ସମୁଦ୍ର ଦ୍ୱୀପବର। ଜାନାଭି ପଦ୍ମୁ ବ୍ରହ୍ମଜାତ, ଅଖିଳ ବ୍ରହ୍ମାଣ୍ଡର ନାଥ। ହରିହରି ବୋଲ। ଏମନ୍ତ ଭାବେ ଏହା ଚିନ୍ତି, ଅପରେ ହୃଦୟ ଆକୃତି। ମର୍କତ ମଣି ପ୍ରାୟ ଶୋଭା, ସ୍ତନ ଯୁଗଳ ଦିବ୍ୟ ପ୍ରଭା। ତା ମଧ୍ୟ ବିଶଦ ଯେହାର, ଅତ୍ୟନ୍ତ ଶୋଭା ସେ ହୃଦର। ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ, କୌସ୍ତୁଭ ମଣି ଶୋଭେ ଗଳେ। ଅଖିଳ ଲୋକ ନମସ୍କୃତ, ରୂପ ଚିନ୍ତିବ ଜଗନ୍ନାଥ। ମନ୍ଦର ଗିରି ଶୃଙ୍ଗ ପ୍ରାୟ, ତା ଭୁଜ ଦଣ୍ଡ ଶୋଭା ପାଏ। ଯେ ଚକ୍ର ଧରିଛନ୍ତି କର, ଅତି ଅସହ୍ୟ ତେଜ ତାର। ତାକର ପଦ୍ମେ ଶଙ୍ଖ ପ୍ରଭା, ରାଜହଂସର ପ୍ରାୟ ଶୋଭା। ଦାନବ ରୁଧିରେଣ ଯୁକ୍ତ, ଗଦାଏ ଅଛି ତାର ହସ୍ତ। ମାଳାରେ ତା କଣ୍ଠ ଶୋଭିତ, ଭ୍ରମର ଗୁଞ୍ଜନେ ଶବ୍ଦିତ। ତା ମଧ୍ୟ କୌସ୍ତୁଭ ଖଚିତ, ଯାହା ଅଟଇ ଜୀବ ତତ୍ତ୍ୱ। ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖ, ସୁସ୍ମିତ ସୁରଙ୍ଗ ସୁରେଖ। ସୁନ୍ଦର ବଦ ନାରବିନ୍ଦ, ପରେ ଚିନ୍ତିବେ ଯୋଗୀ ବୃନ୍ଦ। ଶ୍ରବଣେ ମକର କୁଣ୍ଡଳ, ଚଳନ୍ତେ ସୋହେ ଗଣ୍ଡସ୍ଥଳ। ତୁଙ୍ଗ ନାସିକା ଦିବ୍ୟ ଶୋଭା, କୁଟିଳ ଅଳକ ସୁପ୍ରଭା। ଲୋଚନ ଯୁଗ ପଦ୍ମ ପ୍ରାୟ, ତହିଁରେ ଭୃଙ୍ଗ କିବା ସୋହେ। ଏମନ୍ତ ରୂପ ଯେ ବା ଧ୍ୟାନ, ଆନନ୍ଦେ କରେ ଅନୁକ୍ଷଣ। ତାହାକୁ ପ୍ରଭୁ କୃପା କରେ, ଏ ଘୋର ତାପତ୍ରୟ ହରେ। ଏଣୁ ଏ ରୂପ ଗୁଣ ଧ୍ୟାନେ ନିତ୍ୟ ଚିନ୍ତିବ ଦୃଢ଼ ମନେ ଅଖିଳ ଲୋକ ତାପହରେ ଯେ ମନ୍ଦ ହାସ ଶ୍ରୀମୁଖରେ ମକର ଧ୍ୱଜ ଚାପ ପ୍ରାୟ ଭୃଙ୍ଗ ଯୁଗଳ ତାର ସହେ କଟାକ୍ଷସର ପନ୍ତି ହୋଇ ମୁନିଜନଙ୍କ ମନ ମୋହି ଏଣେ ମୋହିତ ମୁନିଜନେ ଧ୍ୟାନ କରନ୍ତି ଅନୁକ୍ଷଣେ ତା ଉଚ୍ଚ ହାସ୍ୟ ଧ୍ୟାନ କର ଅରୁଣ ବର୍ଣ୍ଣ ଓଷ୍ଟାଧାର କୁନ୍ଦକୋରକ ପ୍ରାୟ ହୋଇ ତାଦନ୍ତ ପଙ୍କ୍ତି ବିରାଜୟୀ ପ୍ରେମାନୁବନ୍ଧେ ଏହା ଚିନ୍ତି ସେ ଅନ୍ୟ କିଛି ନ ବାଞ୍ଛନ୍ତି ଏ ରୂପ ଧ୍ୟାନ ଯୋଗ ଭାବେ ଭକ୍ତ ହୃଦୟ ଯହୁ ଦ୍ରବେ ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃ ପୁଲକ ହୁଏ ତନୁଲୋମ ଆନନ୍ଦ ସାଗରେ ବୁଡ଼ଇ ଆଉ ବା ଧ୍ୟାନ ତାର କାହିଁ ଏ ରୂପେ ନିର୍ବିଷୟ ହୋଇ ନିଷ୍କାମ ମାର୍ଗେ ଯୋଗ ଧ୍ୟାୟ ପରମାନନ୍ଦ ରୂପ ଚିନ୍ତି ବ୍ରହ୍ମ ନିର୍ବାଣ ସେ ଲଭନ୍ତି ଜ୍ୟୋତିସ୍ୱରୂପେ ଆତ୍ମା ଏକ ସର୍ବତ୍ର ଦେଖ ଇ ପ୍ରତ୍ୟକ୍ଷ ଗୁଣ ପ୍ରବାହ କୁ ନାଶଇ ଅଗମ୍ୟ ଦିବ୍ୟ ସ୍ଥାନ ପାଇ ଏ ରୂପେ ଭକ୍ତି ଯୋଗ ସାଧି ତର ଇ ସଂସାର ଜଳଧି ନ ଜାଣେ ସୁଖ ଦୁଃଖ ଭାବ ଜନ୍ମ ମୃତ୍ୟୁର ପରାଭବ ମଦିରା ପାନେ ଭୋଳ ହୋଇ ଯେ ମନ୍ତ ବିବଶ ହୁଅଇ ବସନ କଟିତଟେ ଅଛି ଅଥବା ଭୂତଳେ ପଡିଛି ଅଜ୍ଞାନେ କିଛି ନ ଜାଣନ୍ତି ସେ ରୂପେ ଯୋଗୀ ଦେହ ବୃତ୍ତି ଏ ଦେହ କର୍ମ ବସ ହୋଇ ସର୍ବସଂକଳ୍ପ କରୁଥାଇ ଯାବତ ଯୋଗ ସିଦ୍ଧି ନହି ତାବତ ବିଷୟ ଭ୍ରମଇ ପୁତ୍ର କଳତ୍ର ଗୃହ ଧନ ସ୍ନେହ ବନ୍ଧନ ପ୍ରାଣୀ ମନ ସ୍ୱପ୍ନର ପ୍ରାୟ ତାହା ମଣି ପୁରୁଷ ନମ ଜୟ ପୁଣି ଅତି ସ୍ନେହରେ ପୁତ୍ର ବିତ୍ତ ଆତ୍ମସ୍ୱରୂପେ ହିଁ କଳ୍ପିତ ସ୍ୱଭାବେ ବିଭିନ୍ନ ଅଟଇ ସେ ରୂପେ ଦେହେ ଆତ୍ମା ହୋଇ ଯେ ମନ୍ତେ ଅଗ୍ନି ଧୂମ ବଳେ କେବେ ହେ ନଦୀ ସେ ନିର୍ମଳେ ସେ ରୂପେ ବିଷୟରେ ପ୍ରାଣୀ କେବେ ହେ ଆତ୍ମାକୁ ନ ଚିହ୍ନି କାଷ୍ଟରୁ ଧୂମ ଅଗ୍ନିଜାତ ସେ କାଷ୍ଟ ଦହଇ ଯେ ମନ୍ତ ଅଜ୍ଞାନୁ ଜ୍ଞାନ ଜାତ ହୋଇ ବିଷୟ ବାସନାଦ ହୋଇ ଭୂତ ଇନ୍ଦ୍ରିୟ ଗଣ ଯେତେ ପ୍ରଧାନ ପୁରୁଷ ସହିତେ ଏକୁ ଅନେକ ରୂପ ହୋଇ ବ୍ରହ୍ମାଣ୍ଡେ ଲୀଳା ସେ କରଇ ଏମନ୍ତ ଭାବେ ବ୍ରହ୍ମ ଜ୍ଞାନ ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ଏ ସର୍ବଭୂତ ତାର ଦେହି ସେ ସର୍ବଭୂତ ମଧ୍ୟ ଥାଇ ହରିହରି ବୋଲ ହେ ମନ୍ତ ଭାବେ ସର୍ବଭୂତେ ଅନନ୍ୟ ଭାବେ ଦେଖେ ନିତ୍ୟେ ସେ ଜ୍ୟୋତିର୍ମୟ ଆତ୍ମଜୋନି ଗୁଣ ପ୍ରବାହ ଭେଦ ଘେନି ଆଭାସେ ଯଥା ଭିନ୍ନେ ଭିନ୍ନେ ଆଧାର ଭେଦେ ଅଗ୍ନି ଜେନ୍ନେ ସତ ଅସତ ଆତ୍ମା ସେ ହି ତା ବିନୁ ଅନ୍ୟ ନାହିଁ କେହି ପରମ ଭକ୍ତି ଭାବ ଏହି ଏ ଭାବେ ଚିନ୍ତ ମନ ଦେଇ ତେବେ ଏ ସଂସାରୁ ତରିବ ଶ୍ରୀକୃଷ୍ଣ ଚରଣ ଲଭିବ ଭୂମାତ ସାଧ ଏହି ଯୋଗ ହେଳେ ତରିବ କର୍ମ ଭୋଗ ଏଣୁ ସଂସାରୁ ତରି ଯିବ ନାହିଁ ଜାତ ନା ପରାଭବ କହି ବିପ୍ର ଜଗନ୍ନାଥ ସୁଜନେ ଚିନ୍ତ ଏହି ପଥ ଭାବେ କହି ବିପ୍ର ଜଗନ୍ନାଥ ଭାବେ ସୁଜନେ ଚିନ୍ତ ଏହି ପଥ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଦେ କପିଳ ଦେବହୂତି ସମ୍ବାଦେ ନାମ ଅଷ୍ଟବିଂଶୋ ଅଧ୍ୟାୟଃ।